ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার পথ প্রদর্শিকা বেতার অনুষ্ঠান তরফ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছ। আজ আপনার প্রভু যীশু বিষয় জাঁয়া নিমন্তে রেডিও পাখের অপেক্ষা করে বসি অনেক বলে জাঁ আমি বিশেষ খুশি। হ্যাঁ, আপনার মনে অনেক প্রশ্ন ভিত থাইপরে যার উত্তর আপনার এপর্যন্ত পাইপারি না, কিন্তু আমার বিশ্বাস ଆପଣ ଯଦି ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବେ, ତାହେଲେ ଆପଣ ଆତ୍ମିକ ଜୀବନରେ ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଏକ ସମାଧାନରେ ଉପନୀତ ହୋଇପାରିବେ। କେବଳ ସେତିକି ନୁହେଁ, ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଉପଲବ୍ଧି କରିବେ, ସେହି ପରିତାଣର ଆନନ୍ଦକୁ ଉପଲବ୍ଧି କରିବେ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧର ବିଷୟ ରହିଅଛି, ତାହେଲେ ସେହି ପ୍ରାର୍ଥନା ଓ ଆପଣଙ୍କ ଜୀବନର ସାକ୍ଷ୍ୟ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ପବିତ୍ର ସ୍ୱର୍ଗବାସୀ ପିତା, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଦୟା ଅନୁଗ୍ରହ ପାଇଁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧମାନଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କୁ ତୁମର ସେହି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁବା ନିମନ୍ତେ ସାହାଯ୍ୟ କର, ପ୍ରତ୍ୟେକଙ୍କର ମନବାଞ୍ଛା ତୁମେ ପୂର୍ଣ୍ଣ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କର, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ପ୍ରଥମ କରନ୍ଥୀୟ 11 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 16 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଏହି ଅଂଶର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ନାରୀମାନଙ୍କର ବସ୍ତ୍ର ଓ ପ୍ରଭୁଙ୍କର ମେଜ। ତେବେ ଆପଣଙ୍କର ମନେଥିବ ଯେ ଗତ ପାଠରେ ଆମେ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତା ତାହାର ଅଧିକାରର ପତ୍ର ନୁହେଁ ବୋଲି ଦେଖିଥିଲୁ, ଓ ଏହି 11 ପର୍ବର ପ୍ରଥମ ପଦଟି ମଧ୍ୟ ସେହି ବିଷୟବସ୍ତୁର ଅନ୍ତର୍ଗତ। 11 ପର୍ବର ପ୍ରଥମ ପଦରେ ଲେଖା ଅଛି, ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ, ତୁମ୍ଭେମାନେ ମଧ୍ୟ ସେହିପରି ମୋର ଅନୁକାରୀ ହୁଅ। ଦେଖନ୍ତୁ, ଏହା ସମସ୍ତେ ଏପରି କହିପାରିବେ ନାହିଁ। ଯେଉଁମାନେ ପ୍ରକୃତରେ ଖ୍ରୀଷ୍ଟଙ୍କର ଅନୁକାରୀ ସେମାନେ କେବଳ ଏପରି କହିପାରିବେ। ପାଉଲ ଖ୍ରୀଷ୍ଟଙ୍କର ଆଦର୍ଶକୁ ଅନୁକରଣ କରୁଥିଲେ ଓ ଖ୍ରୀଷ୍ଟ ଯେପରି ଅନ୍ୟର ମଙ୍ଗଳ ତଥା ଉଦ୍ଧାର ନିମନ୍ତେ ନିଜର ଜୀବନକୁ ସମର୍ପଣ କରିଥିଲେ, ପାଉଲ ସେହିପରି ଖ୍ରୀଷ୍ଟଙ୍କୁ ଅନୁସରଣ କରି ଖ୍ରୀଷ୍ଟଙ୍କୁ ଗୌରବ ଦେବା ନିମନ୍ତେ ଅନ୍ୟମାନଙ୍କ ପାଇଁ ଆପଣାକୁ ଉତ୍ସର୍ଗ କରିଥିଲେ, ଓ ସେ ମଧ୍ୟ ଆଜିର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଏହି ଶିକ୍ଷା ଦିଅନ୍ତି ଯେ ତୁମେମାନେ ମଧ୍ୟ ମୋହର ପରି ଅନ୍ୟମାନଙ୍କ ମଙ୍ଗଳ ତଥା ଉଦ୍ଧାର ନିମନ୍ତେ ନିଜର ସ୍ୱାର୍ଥ ତଥା ସ୍ୱାଧୀନତାକୁ ବ୍ୟବହାର କରି ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କର, ଓ ଅନ୍ୟମାନଙ୍କର ବିଘ୍ନର କାରଣ ନ ହୋଇ ଉଦ୍ଧାରର କାରଣ ହୁଅ। ବାସ୍ତବରେ ସେହି ମନ୍ତବ୍ୟ ମଧ୍ୟରେ ପାଉଲ ତାଙ୍କର କି ଚମତ୍କାର ସାକ୍ଷ୍ୟ ପ୍ରଦାନ କରନ୍ତି। ଏଠାରେ ଆମେ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱାଧୀନତା ବିଷୟ ନେଇ ଆଲୋଚନା ସମାପ୍ତ ହେବାର ଲକ୍ଷ୍ୟ କରୁଅଛୁ, ଯାହାକି ଏହି ପ୍ରଥମ କରନ୍ଥିବା 8 ପର୍ବରୁ ଆରମ୍ଭ ହୋଇ ଏହି 11 ପର୍ବର ପ୍ରଥମ ପଦରେ ସମାପ୍ତ ହୁଏ। ବର୍ତ୍ତମାନ ପାଉଲ ଅନ୍ୟାନ୍ୟ ବିଷୟ ନେଇ ଆଲୋଚନା କରିବାକୁ ଯାଉଅଛନ୍ତି, ଯାହାକି କରନ୍ଥୀୟ ମଣ୍ଡଳୀ ତାହାଙ୍କ ନିକଟକୁ ଲେଖି ଜଣାଇଥିଲେ। ପାଉଲ ଏହି ଅଂଶରେ ବିଶେଷ କରି ସ୍ତ୍ରୀମାନଙ୍କର ପୋଷାକ ପରିଧାନ ଓ କେଶ ବିନ୍ୟାସ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତି। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଈଶ୍ୱର କ'ଣ ସ୍ତ୍ରୀମାନଙ୍କର ପୋଷାକ ପରିଧାନ ଓ କେଶ ବିନ୍ୟାସ ପ୍ରତି ଦୃଷ୍ଟି ଦେଉଥିଲେ ଓ ସେହି ବିଷୟ ନେଇ ଉପଦେଶ ଦେଇଥିଲେ। ହଁ, ପବିତ୍ର ବାଇବଲ ଏହା ସ୍ପଷ୍ଟ କରିଦିଏ ଯେ ଈଶ୍ୱର ଆମମାନଙ୍କର ପୋଷାକ ପରିଧାନ ଓ କେଶ ବିନ୍ୟାସ ପ୍ରତି ବିଶେଷ ମନୋଯୋଗୀ ଥିଲେ। ଈଶ୍ୱର କହନ୍ତି, ତୁମମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି, ଯାହାକି ମାଥ୍ୟୁ 10 ପର୍ବର 30 ପଦରେ ଆପଣ ଲକ୍ଷ୍ୟ କରିବାକୁ ପାରିବେ। ପ୍ରିୟ ବନ୍ଧୁ, ଈଶ୍ୱର ତାହା ଜାଣନ୍ତି ଓ ଏହି ସମସ୍ତ ବିଷୟ ନେଇ ତାହାଙ୍କର ଅନେକ କିଛି କହିବାର ଅଛି। ଆମମାନଙ୍କର ଜୀବନର ସମସ୍ତ ବିଷୟ ତାହାଙ୍କର ଦୃଷ୍ଟିଗୋଚରରେ ଅଛି। ଆମେ ତାହାଙ୍କ ଦୃଷ୍ଟିରୁ ଛପିଯାଇପାରିବା ନାହିଁ କି କିଛି ମଧ୍ୟ ଛପାଇ ପାରିବା ନାହିଁ। ଈଶ୍ୱରଙ୍କ ବାକ୍ୟ ଏହି ସମସ୍ତ ପୋଷାକ ପରିଧାନ ଓ କେଶ ବିନ୍ୟାସ ନେଇ କେତେକ ଉପଦେଶ ପ୍ରଦାନ କରେ। 11 ପର୍ବର 2 ପଦରେ ଲେଖା ଅଛି, ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମମାନଙ୍କର ପ୍ରଶଂସା କରୁଅଛି। ଏପର୍ଯ୍ୟନ୍ତ ପାଉଲ ସେମାନଙ୍କର ପ୍ରଶଂସା କରିନଥିଲେ, ମାତ୍ର ବର୍ତ୍ତମାନ ସେମାନଙ୍କର ପ୍ରଶଂସା କରୁଅଛନ୍ତି, କାରଣ କେତେକ ପ୍ରଶଂସାର ବିଷୟ ମଧ୍ୟ ସେହି କରନ୍ଥୀୟ ମଣ୍ଡଳୀରେ ପରିଲକ୍ଷିତ ହୋଇଥିଲା। ସେମାନଙ୍କର ପ୍ରଶଂସା କରନ୍ତି କାରଣ ସେମାନେ ତାହାଙ୍କୁ ସେମାନଙ୍କର ପ୍ରାର୍ଥନାରେ ଓ ଦାନ ଦେବାରେ ସ୍ମରଣ ରଖିଥିଲେ, ଓ ସେମାନଙ୍କୁ ଯେ ସମସ୍ତ ବିଧି ପ୍ରଦାନ କରିଥିଲେ ସେହିସବୁ ସେମାନେ ପାଳନ କରୁଥିଲେ। 3 ପଦରେ ଲେଖା ଅଛି, କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା। ତେବେ ଅନେକ ଲୋକ କେବଳ ଏହି ଅଂଶ ମଧ୍ୟରୁ ଗୋଟିଏ ମନ୍ତବ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି, ଆଉ ତାହା ହେଉଛି ପୁରୁଷ ସ୍ତ୍ରୀର ମସ୍ତକ ସ୍ୱରୂପ। କିନ୍ତୁ ଆପଣ ଯଦି ଏହି 3 ଯାକ ମନ୍ତବ୍ୟକୁ ମିଶାଇ ଚିନ୍ତା କରିବେ, ତାହେଲେ ଆପଣ କେବେ ହେଲେ ଏକତରଫିଆ ଚିନ୍ତା କରିବେ ନାହିଁ, ଯେହେତୁ ଏଠାରେ ଆମେ ସେହି ନେତୃତ୍ୱ ନେବାରେ ପରସ୍ପର ସହିତ ଏକ ଯୋଗାଯୋଗ ଥିବାର ଲକ୍ଷ୍ୟ କରୁଅଛୁ। ଅର୍ଥାତ୍ ଖ୍ରୀଷ୍ଟ ପୁରୁଷର ମସ୍ତକ ସ୍ୱରୂପ, ପୁରୁଷ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ। ଆପଣ କେବେ ହେଲେ ଶରୀର ମଧ୍ୟରୁ ମସ୍ତକକୁ ଅଲଗା କରିଦେଇପାରିବେ କି? ଆପଣଙ୍କ ଶରୀର ଆଘାତପ୍ରାପ୍ତ ହେଲେ ମସ୍ତକ ଉପରେ କ'ଣ ତା'ର ପ୍ରଭାବ ପଡ଼େ ନାହିଁ କି?
ଆପଣଙ୍କ ଶରୀର ଅସୁସ୍ଥ ହେଲେ ଆପଣଙ୍କର ମନ କ'ଣ ଅସୁସ୍ଥ ହୁଏ ନାହିଁ କି? ଶରୀରକୁ ନିୟନ୍ତ୍ରଣ କରିବା ପାଇଁ ମସ୍ତକରୁ ଯେପରି ନିର୍ଦ୍ଦେଶ ଆସିଥାଏ, ଠିକ୍ ସେହିପରି ପରିବାର ମଧ୍ୟରେ ହେଉ ବା ମଣ୍ଡଳୀ ମଧ୍ୟରେ ହେଉ, ଯଦି କୌଣସି ସନ୍ଦେହ ବା ଦ୍ୱନ୍ଦ୍ୱମୂଳକ ବିଷୟ ଉପୁଜିଥାଏ, ତାହେଲେ ତହିଁର ସମାଧାନ ନିମନ୍ତେ ମଣ୍ଡଳୀ ମଧ୍ୟରେ ଖ୍ରୀଷ୍ଟ ନେତୃତ୍ୱ ନେଇଥାନ୍ତି ଓ ପରିବାର ମଧ୍ୟରେ ପୁରୁଷ ନେତୃତ୍ୱ ନେଇଥାନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସ୍ୱାମୀ ସ୍ତ୍ରୀ ଉପରେ କର୍ତ୍ତୃତ୍ୱ କରିବ, ସ୍ୱାମୀ ଯାହା କହିବ ତାହା ହେବ, ନୁହେଁ ନୁହେଁ। ମାତ୍ର ସେହି ସନ୍ଦେହକୁ ଦୂର କରିବା ନିମନ୍ତେ ଆଦେଶ ଦେବା ଲାଗି ସ୍ୱାମୀ ତାହାର ଅଧିକାର ସାବ୍ୟସ୍ତ କରିପାରିବ, ଯେହେତୁ ସ୍ୱାମୀ ହେଉଛି ପରିବାରର ମସ୍ତକ ବା କର୍ତ୍ତା। ଏହି ନିୟମ ମଣ୍ଡଳୀ ମଧ୍ୟରେ ଏପରିକି ପରିବାର ମଧ୍ୟରେ ମଧ୍ୟ ଲାଗୁ ହୋଇପାରିବ। ମଣ୍ଡଳୀର ମସ୍ତକ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ପରିବାରର ମସ୍ତକ ହେଉଛନ୍ତି ସ୍ୱାମୀ। ଏହି ଅଂଶରେ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ହେଉଛି ମସ୍ତକ, କାରଣ ଏହି ମସ୍ତକ ଶରୀରର ମୁଖ୍ୟ ଅଙ୍ଗ ଯାହାକି ନିର୍ଦ୍ଦେଶ ପ୍ରଦାନ କରେ। ତେବେ ଏହି ପଦ କହେ ନାହିଁ ଯେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ। ଏହି ମସ୍ତକ ଶବ୍ଦଟି ସାଧାରଣ ଅର୍ଥରେ ବ୍ୟବହୃତ ହୋଇଅଛି। ଏହା ପ୍ରକାଶ କରେ ଯେ ପ୍ରତ୍ୟେକ ମନୁଷ୍ୟର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ। ପ୍ରତ୍ୟେକ ମନୁଷ୍ୟର ମସ୍ତକ ହେବା ନିମନ୍ତେ ଏହା ଖ୍ରୀଷ୍ଟଙ୍କ ନିମନ୍ତେ ଏକ ସାଧାରଣ ଓ ସଠିକ୍ ସ୍ତର। ଯେପର୍ଯ୍ୟନ୍ତ ଜଣେ ଖ୍ରୀଷ୍ଟଙ୍କ ଦ୍ୱାରା ଶିକ୍ଷିତ ହୋଇନାହିଁ, ସେପର୍ଯ୍ୟନ୍ତ ସେ ଜଣେ ସାଧାରଣ ମନୁଷ୍ୟ ନୁହେଁ। କେତେକ ଲୋକ ମଦ୍ୟପାନର ଅତି ଧୁରନ୍ଧର, ଆଉ କେତେକ ମନର ପ୍ରବଳ ଉତ୍ତେଜନାରେ ଅତି ପାରଙ୍ଗମ, ଆଉ କେତେକ ଶାରୀରିକ ଅଭିଳାଷ ପୂରଣରେ ଅତି ଧୁରନ୍ଧର। ମାତ୍ର ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଦ୍ୱାରା ଶିକ୍ଷିତ ତଥା ଖ୍ରୀଷ୍ଟଙ୍କ ବିଷୟରେ ପାରଙ୍ଗମ ହେବା ଉଚିତ। ଅଗଷ୍ଟିନ୍ କହନ୍ତି, ମନୁଷ୍ୟର ହୃଦୟ ବିଶ୍ରାମହୀନ ଯେପର୍ଯ୍ୟନ୍ତ ଏହା ତୁମ୍ଭଠାରେ ବିଶ୍ରାମ ପାଇନାହିଁ। ବାସ୍ତବରେ ମନୁଷ୍ୟର ହୃଦୟ ବିଶ୍ରାମହୀନ ଯେପର୍ଯ୍ୟନ୍ତ ଏହା ଖ୍ରୀଷ୍ଟଙ୍କୁ ନିଜର ମସ୍ତକ ସ୍ୱରୂପେ ସ୍ଥାନ ଦେଇନାହିଁ। ଯେଉଁ ମନୁଷ୍ୟମାନେ ଈଶ୍ୱରଙ୍କ ନିମନ୍ତେ ଅନେକ ମହତ୍ ବିଷୟମାନ ସାଧନ କରିଅଛନ୍ତି, ସେମାନେ ଏହା କରିଅଛନ୍ତି। ଆଜି ଆମେ କହୁ ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ, ମାତ୍ର ସେ କ'ଣ ପ୍ରକୃତରେ ଖ୍ରୀଷ୍ଟଙ୍କ ଦ୍ୱାରା ଶିକ୍ଷିତ? ସେ କ'ଣ ଖ୍ରୀଷ୍ଟଙ୍କୁ ନିଜର ମସ୍ତକ ସ୍ୱରୂପ କରିଅଛି? ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ତାହା ହିଁ ପାଉଲ ଏଠାରେ ପ୍ରକାଶ କରନ୍ତି। ଦ୍ୱିତୀୟରେ, ପୁରୁଷ ସ୍ତ୍ରୀର ମସ୍ତକ ସ୍ୱରୂପ। ଲକ୍ଷ୍ୟ କରନ୍ତୁ, ଏହା କୌଣସି ନିର୍ଦ୍ଦିଷ୍ଟ ପୁରୁଷକୁ ଦର୍ଶାଏ ନାହିଁ କି ପ୍ରତ୍ୟେକ ସ୍ତ୍ରୀକୁ ଦର୍ଶାଏ ନାହିଁ। ଏହା ବିବାହ ସମ୍ପର୍କକୁ ଦର୍ଶାଏ ଯେଉଁଠାରେ କି ସ୍ତ୍ରୀ ପୁରୁଷ ନିକଟରେ ଉତ୍ତରଦାୟୀ। ବିବାହରେ ସ୍ତ୍ରୀ ପୁରୁଷ ନିକଟରେ ବଶୀଭୂତ ହେବା ଏକ ସାଧାରଣ ବିଷୟ। ଯଦି ଜଣେ ସ୍ତ୍ରୀ ପୁରୁଷ ପ୍ରତି ଦୃଷ୍ଟି କରି ତାହାକୁ ସମ୍ମାନ ଦେଇପାରିବ ନାହିଁ, ତାହେଲେ ସେ ତାହାର ପଛରେ ଚାଲିବା ବା ତାହାକୁ ବିବାହ କରିବା ଉଚିତ ନୁହେଁ। ମାତ୍ର ପ୍ରକୃତ ସ୍ତ୍ରୀ ପ୍ରତି ଅବସ୍ଥାରେ ତାହାର ସ୍ୱାମୀର ବଶୀଭୂତ ହୋଇ ରହିବ, ଯାହାକୁ ସେ ଅତି ପ୍ରେମ କରେ, ଆଉ ସେହି ପୁରୁଷ ତହିଁର ପରିବର୍ତ୍ତେ ତା ନିମନ୍ତେ ମରିବାକୁ ମଧ୍ୟ ପଛେଇବ ନାହିଁ। ସେଥିପାଇଁ ଏଫିସି 5:25 ଲେଖା ଅଛି, ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ତୃତୀୟରେ, ଈଶ୍ୱର ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ। ଏହି ମନ୍ତବ୍ୟରେ ଏକ ମହାନ ରହସ୍ୟ ତଥା ମହତ୍ତ୍ୱପୂର୍ଣ୍ଣ ବିଷୟ ରହିଅଛି। ପ୍ରଭୁ ଯୀଶୁ କହନ୍ତି, ମୁଁ ଓ ପିତା ଏକ। ମାତ୍ର ସେ ମଧ୍ୟ କହନ୍ତି, ପିତା ମୋଠାରୁ ମହାନ। ଉଦ୍ଧାରର କାର୍ଯ୍ୟରେ ସେ ସ୍ୱେଚ୍ଛାକୃତ ଭାବେ ନିଜକୁ ଶୂନ୍ୟ କଲେ ଓ ଦୂତମାନଙ୍କଠାରୁ ନିଜକୁ ନ୍ୟୁନ କଲେ। ସେ ଏହି ଜଗତରେ ନିଜକୁ ଜଣେ ଦାସ ରୂପେ ପରିଚିତ କରାଇଲେ। ସେଥିପାଇଁ ଫିଲିପି 2:5-7 ମଧ୍ୟରେ ଲେଖା ଅଛି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମମାନଙ୍କର ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ବର୍ତ୍ତମାନ ପାଉଲ ଏହି ମସ୍ତକ ସ୍ୱରୂପ ବିଷୟକୁ କରିନ୍ଥୀୟ ମଣ୍ଡଳୀର ପରିସ୍ଥିତି ସହିତ ସାମିଲ କରାଇବାକୁ ଚାହାନ୍ତି। କରିନ୍ଥରେ ଯେଉଁ ସ୍ତ୍ରୀମାନେ ସେମାନଙ୍କର ମସ୍ତକକୁ ଓ ମୁଖକୁ ଅନାବୃତ କରି ରଖୁଥିଲେ, ସେମାନଙ୍କୁ ବେଶ୍ୟା ବୋଲି କୁହାଯାଉଥିଲା। ମାତ୍ର ଆପଣଙ୍କ ମଣ୍ଡଳୀ ମଧ୍ୟରେ କିମ୍ବା ସମ୍ପ୍ରଦାୟ ମଧ୍ୟରେ ପରିସ୍ଥିତି ଭିନ୍ନ ଧରଣର ହୋଇଥାଇପାରେ। ଏହା କରିନ୍ଥ ଅପେକ୍ଷା ଭିନ୍ନ ଧରଣର ହୋଇଥାଇପାରେ, ମାତ୍ର ତଥାପି ଏହାରି ମଧ୍ୟରେ ଅନେକ ଶିକ୍ଷାର ବିଷୟ ରହିଅଛି, ଯାହାକି ଆଜି ମଧ୍ୟ ଆମମାନଙ୍କ ଜୀବନ ପାଇଁ ବା ଏ ସମୟ ପାଇଁ ଅତି ପ୍ରଯୁଜ୍ୟ। ଚାରିପଦରେ ଲେଖା ଅଛି, ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାଉବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ। ସେହି ସମୟର ଧର୍ମଗୁରୁମାନେ ଶିକ୍ଷା ଦେଉଥିଲେ ଯେ ପୁରୁଷ ତାହାର ମୁଖ ଘୋଡ଼ାଇବା ଆବଶ୍ୟକ। ପାଉଲ କହନ୍ତି ଯେ ସେମାନେ ମୂଷାଙ୍କୁ ଭୁଲ ଭାବେ ଅନୁବାଦ କଲେ, ଓ ତହିର କାରଣଟି ଥିଲା ଘୁମୁଟା ବା ମୁଖା। ଦ୍ୱିତୀୟ କରିନ୍ଥ ତିନି ପର୍ବର ତେରପଦରେ ଲେଖା ଅଛି, ଆଉ ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିର ଦୃଷ୍ଟି ନ କରନ୍ତି, ସେଥିପାଇଁ ମୂଷା ଯେ ପ୍ରକାର ଆପଣା ମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେ ପ୍ରକାର କରୁନାହୁଁ। ଏହି ବିଷୟ ମୂଷାଙ୍କର ସେହି ସିନୟ ପର୍ବତରୁ ଓହ୍ଲାଇ ଆସିବାର ଅନୁଭୂତିକୁ ଦର୍ଶାଏ, ଯେଉଁଠାରେ କି ସେ ପରମେଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନ କରିଥିଲେ। ଆଉ ଯେତେବେଳେ ସେ ପ୍ରଥମେ ସେହି ପର୍ବତରୁ ଓହ୍ଲାଇ ଆସିଲେ, ସେତେବେଳେ ତାହାଙ୍କର ମୁଖର ଚର୍ମ ଅତି ଉଜ୍ଜଳ ଦେଖାଯାଉଥିଲା, ମାତ୍ର କିଛି କ୍ଷଣ ପରେ ସେହି ଗୌରବର ଜ୍ୟୋତି ଉଭେଇ ଯିବାକୁ ଲାଗିଲା। ତେଣୁକରି ସେ ତାହାଙ୍କର ମୁଖମଣ୍ଡଳକୁ ଘୋଡ଼ାଇ ରଖିଥିଲେ, ଯେପରି ଲୋକମାନେ ସେହି ଗୌରବର ଜ୍ୟୋତିକୁ ଉଭେଇ ଯିବାର ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ଆଉ ପାଉଲ କହନ୍ତି ଯେ ପୁରୁଷମାନେ ସେମାନଙ୍କର ମସ୍ତକ ଘୋଡ଼ାଇବା ଉଚିତ ନୁହେଁ। ଜଣେ ମନୁଷ୍ୟ ଯିଏକି ଈଶ୍ୱରଙ୍କ ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ନିର୍ମିତ ହୋଇଅଛି, ଓ ଯିଏକି ଖ୍ରୀଷ୍ଟଙ୍କଠାରେ ଉଦ୍ଧାରପ୍ରାପ୍ତ ହୋଇଅଛି, ସେ ନିଜର ସମ୍ମାନ ନିମନ୍ତେ ଓ ସ୍ୱାଧୀନତା ନିମନ୍ତେ ତାହାର ମସ୍ତକକୁ ଘୋଡ଼ାଇବା ଉଚିତ ନୁହେଁ। ସେ ଯେତେବେଳେ ପ୍ରାର୍ଥନା କରେ ବା ଭାବବାଣୀ ପ୍ରକାଶ କରେ, ସେତେବେଳେ ସେ ନିଜର ମସ୍ତକକୁ ଘୋଡ଼ାଇବା ଉଚିତ ନୁହେଁ, କାରଣ ଯେତେବେଳେ ସେ ପ୍ରାର୍ଥନା କରୁଅଛି, ସେତେବେଳେ ସେ ମନୁଷ୍ୟ ନିମନ୍ତେ ଈଶ୍ୱରଙ୍କଠାରେ ନିବେଦନ ପ୍ରାର୍ଥନା କରୁଅଛି। ଯେତେବେଳେ ସେ ଭାଉବାଣୀ କହୁଅଛି, ସେ ଈଶ୍ୱରଙ୍କ ତରଫରୁ ମନୁଷ୍ୟକୁ କହୁଅଛି। ତେଣୁ ଯେତେବେଳେ ସେ ଏହି ଦୁଇଟି ପବିତ୍ର ସ୍ଥାନରେ ଛିଡ଼ା ହେଉଅଛି, ସେତେବେଳେ ସେ ନିଜର ମସ୍ତକକୁ ଖୋଲା ରଖିବା ଉଚିତ। ପାଞ୍ଚପଦରେ ଲେଖା ଅଛି, କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାଉବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ। ପାଉଲ କହନ୍ତି ପୁରୁଷ ତାହାର ମସ୍ତକକୁ ଖୋଲା ରଖିବା ଉଚିତ, ମାତ୍ର ସ୍ତ୍ରୀ ତାହାର ମସ୍ତକକୁ ଘୋଡ଼ାଇ ରଖିବା ଉଚିତ ଯେତେବେଳେ ସେମାନେ ପ୍ରାର୍ଥନା କରନ୍ତି। ଏଠାରେ ଆପଣ ଲକ୍ଷ୍ୟ କରିବେ, ପାଉଲ କହନ୍ତି ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ। ଏହାର ଅର୍ଥ ହେଉଛି ଜଣେ ସ୍ତ୍ରୀ ସର୍ବସାଧାରଣଙ୍କ ମଧ୍ୟରେ ପ୍ରାର୍ଥନା କରିପାରିବ ଓ ସର୍ବସାଧାରଣଙ୍କ ମଧ୍ୟରେ କହିପାରିବ, କିନ୍ତୁ ଯେଉଁମାନେ କହନ୍ତି ଯେ ସ୍ତ୍ରୀମାନଙ୍କର ଏପ୍ରକାର କାର୍ଯ୍ୟ ନେଇ ପବିତ୍ର ବାଇବଲ ନିଷେଧ କରେ, ସେମାନଙ୍କର ଏହା ଭାବିବା ଭୁଲ ଧାରଣା। ଜଣେ ସ୍ତ୍ରୀ ଲୋକର ସେପରି କରିବାର ଅଧିକାର ଅଛି ଯଦି ଈଶ୍ୱର ତାହାକୁ ସେ ପ୍ରକାର ଦାନ ଦେଇଥାନ୍ତି, କାରଣ କେତେକ ସ୍ତ୍ରୀମାନଙ୍କର ସେ ପ୍ରକାର ଦାନ ରହିଅଛି, ତେଣୁ ତହିଁରେ ବାଧା ଦେବା ଉଚିତ ନୁହେଁ। ଛପଦରେ ଲେଖା ଅଛି, କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରେ ତେବେ ସେ କେଶ ମଧ୍ୟ କାଟି ପକାଉ, କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହେଲେ ସେ ମସ୍ତକ ଆଚ୍ଛାଦନ କରୁ। ଏହା କରିନ୍ଥ ମଣ୍ଡଳୀର ପରିସ୍ଥିତି ନିମନ୍ତେ ଅତି ପ୍ରଯୁଜ୍ୟ ଥିଲା, କାରଣ ଯେଉଁ ସ୍ତ୍ରୀମାନେ ମସ୍ତକ ଆବରଣ କରୁନଥିଲେ ସେମାନେ ବେଶ୍ୟା ଥିଲେ, ଏପରିକି ସେମାନଙ୍କ ମଧ୍ୟରୁ ଅନେକ ନିଜ ନିଜର ମସ୍ତକକୁ ଖୌର କରିଦେଇଥିଲେ। କିନ୍ତୁ କରିନ୍ଥ ମଣ୍ଡଳୀର ମଧ୍ୟରେ କେତେକ ବିଶ୍ୱାସିନୀ ଥିଲେ ଯେଉଁମାନେ କି ମସ୍ତକକୁ ଆବରଣ କରୁନଥିଲେ, କିନ୍ତୁ ପାଉଲ କହନ୍ତି ଏପରି କରିବା ଉଚିତ ନୁହେଁ, ଯେହେତୁ ସେହି ମସ୍ତକ ଆବରଣ ବଶୀଭୂତ ହେବାର ଚିହ୍ନ ମନୁଷ୍ୟ ପ୍ରତି ନୁହେଁ ମାତ୍ର ଈଶ୍ୱରଙ୍କ ପ୍ରତି, ଓ ଏହା ଆଜି ମଧ୍ୟ ଆମମାନଙ୍କର ସମୟ ନିମନ୍ତେ ଅତି ପ୍ରଯୁଜ୍ୟ। ସ୍ତ୍ରୀମାନେ ପ୍ରାର୍ଥନା କରିବା ସମୟରେ ନିଜର ମସ୍ତକକୁ ଆବରଣ କରିବା ଉଚିତ। ଏହି ଏଗାର ପର୍ବର ଚାରିପଦରେ ପାଉଲ ପୁରୁଷମାନଙ୍କ ନିମନ୍ତେ ଯେଉଁ କେତେକ ନିୟମ ପ୍ରଦାନ କରିଥିଲେ ତହିଁ ମଧ୍ୟକୁ ସେ ବର୍ତ୍ତମାନ ଫେରିଯାଆନ୍ତି। ଦେଖନ୍ତୁ ଏଗାର ପର୍ବର ସାତ ଓ ନଅ ପଦରେ ଏହିପରି ଲେଖା ଅଛି, ପୁରୁଷ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଓ ଗୌରବ ସ୍ୱରୂପ ହେବାରୁ ପ୍ରକୃତରେ ତା'ର ମସ୍ତକ ଆଚ୍ଛାଦନ କରିବା ଉଚିତ ନୁହେଁ, କିନ୍ତୁ ସ୍ତ୍ରୀ ପୁରୁଷର ଗୌରବ ସ୍ୱରୂପ କାରଣ ପୁରୁଷ ସ୍ତ୍ରୀଠାରୁ ଉତ୍ପନ୍ନ ହୋଇନାହିଁ ମାତ୍ର ସ୍ତ୍ରୀ ପୁରୁଷଠାରୁ ଉତ୍ପନ୍ନ ହୋଇଅଛି ଆଉ ସ୍ତ୍ରୀ ନିମନ୍ତେ ତ ପୁରୁଷ ସୃଷ୍ଟି ହେଲା ନାହିଁ କିନ୍ତୁ ପୁରୁଷ ନିମନ୍ତେ ସ୍ତ୍ରୀର ସୃଷ୍ଟି ହେଲା ସ୍ତ୍ରୀର ସ୍ଥାନ ହେଉଛି ପୁରୁଷ ପ୍ରତି ସାହାଯ୍ୟକାରୀ ବା ସହଧର୍ମିଣୀ ସେ ପୁରୁଷର ଅର୍ଦ୍ଧାଙ୍ଗିନୀ ଯେଉଁମାନଙ୍କୁ ଈଶ୍ୱର ବିଶେଷ ଅନୁଗ୍ରହ କରି ଏକ ସ୍ୱତନ୍ତ୍ର ଭାବେ ବିଶେଷ କାର୍ଯ୍ୟ ନିମନ୍ତେ ଆହ୍ୱାନ କରିଅଛନ୍ତି ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷ ସ୍ତ୍ରୀ ବିନା ସମ୍ପୂର୍ଣ୍ଣ ମନୁଷ୍ୟ ଭାବେ ପରିଗଣିତ ନୁହେଁ ଦଶପଦରେ ଲେଖା ଅଛି ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧୀନତାର ଚିହ୍ନ ଘେନିବା ଉଚିତ ଏହାର ଅର୍ଥ ଈଶ୍ୱରଙ୍କ ଦୂତମାନେ ଆମ୍ଭମାନଙ୍କ ଉପରେ ନଜର ରଖିଥାନ୍ତି ଓ ସେମାନେ ଆମମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିଥାନ୍ତି ତେଣୁ ସ୍ତ୍ରୀମାନେ ମଧ୍ୟ ଏଥିନିମନ୍ତେ ଆପଣା ମସ୍ତକରେ ଅଧୀନତାର ଚିହ୍ନ ଘେନିବା ଉଚିତ ଯେପରି ସେ ଈଶ୍ୱରଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ନ କରେ ଏହାପରେ ଏଗାର ଓ ବାର ପଦରେ ଲେଖା ଅଛି ତଥାପି ପ୍ରଭୁଙ୍କଠାରେ ପୁରୁଷଠାରୁ ସ୍ତ୍ରୀ ସ୍ୱତନ୍ତ୍ର ନୁହେଁ କିମ୍ବା ସ୍ତ୍ରୀଠାରୁ ପୁରୁଷ ସ୍ୱତନ୍ତ୍ର ନୁହେଁ କାରଣ ସ୍ତ୍ରୀ ଯେପରି ପୁରୁଷଠାରୁ ଉତ୍ପନ୍ନ ପୁରୁଷ ମଧ୍ୟ ସେହିପରି ସ୍ତ୍ରୀ ଦ୍ୱାରା ଉତ୍ପନ୍ନ କିନ୍ତୁ ସମସ୍ତ ବିଷୟ ଈଶ୍ୱରଙ୍କଠାରୁ ଉତ୍ପନ୍ନ ଏହା ହିଁ ହେଉଛି ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଥିବା ବୈବାହିକ ସମ୍ପର୍କ ଯାହାକି ଈଶ୍ୱର ନିରୂପଣ କରିଅଛନ୍ତି ସେମାନଙ୍କ ମଧ୍ୟରେ କୌଣସି ଭିନ୍ନତା ନାହିଁ ସେମାନେ ଆଉ ଦୁଇ ନୁହନ୍ତି ମାତ୍ର ଏକ କିନ୍ତୁ ଯେତେବେଳେ ଏହି ସମ୍ପର୍କ ସ୍ଥିର ରୁହେ ନାହିଁ ସେତେବେଳେ ଈଶ୍ୱରଙ୍କ ଅଭିମତ ବ୍ୟର୍ଥ ହୁଏ ଏଥିନିମନ୍ତେ ଉଭୟ ଦାୟୀ ସେମାନେ ଅଭିନ୍ନ କାରଣ ପୁରୁଷ ସ୍ତ୍ରୀକୁ ଚାହେଁ ଓ ସ୍ତ୍ରୀ ପୁରୁଷକୁ ଚାହେଁ ଏହା ହିଁ ହେଉଛି ବିବାହର ସ୍ୱାଧୀନତା ଓ ଗୌରବମୟ ସମ୍ପର୍କ ବା ପବିତ୍ର ସମ୍ପର୍କ କାରଣ ବିବାହ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ଆଦରଣୀୟ ତେଣୁ ଏହି ସମ୍ପର୍କ ପୁରୁଷ ଓ ସ୍ତ୍ରୀ ମଧ୍ୟ ଦେଇ ଈଶ୍ୱରଙ୍କ ପବିତ୍ରତା ତଥା ଗୌରବ ରକ୍ଷା କରିବା ଆବଶ୍ୟକ ତେର ପଦରେ ଲେଖା ଅଛି ତୁମେମାନେ ନିଜେ ନିଜେ ବିଚାର କର ମସ୍ତକ ଆଚ୍ଛାଦନ ନ କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସ୍ତ୍ରୀ ପକ୍ଷରେ କ'ଣ ଉପଯୁକ୍ତ ପ୍ରକୃତରେ ସ୍ତ୍ରୀ ଯେତେବେଳେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ବା ବାକ୍ୟ ପ୍ରଚାର କରେ ସେତେବେଳେ ସେ ନିଜର ମସ୍ତକ ଆବରଣ କରିବା ଆବଶ୍ୟକ ତାହା ହିଁ ପାଉଲ ଏଠାରେ ପ୍ରକାଶ କରିବାକୁ ଚାହାନ୍ତି ଚଉଦରୁ ଷୋହଳ ପଦ ମଧ୍ୟରେ ଲେଖା ଅଛି ପ୍ରକୃତି ନିଜେ କି ତୁମମାନଙ୍କୁ ଶିକ୍ଷା ଦିଏ ନାହିଁ ଯେ ପୁରୁଷ ଦୀର୍ଘକେଶ ରଖିଲେ ତାହା ପକ୍ଷରେ ତାହା ଅପମାନଜନକ କିନ୍ତୁ ସ୍ତ୍ରୀ ଦୀର୍ଘକେଶ ରଖିଲେ ତାହା ପକ୍ଷରେ ତାହା ଗୌରବଜନକ କାରଣ ଆବରଣ ସ୍ୱରୂପେ ତା'ର କେଶ ତାହାକୁ ଦିଆଯାଇଅଛି କିନ୍ତୁ କେହି ବିବାଦ କରିବାକୁ ଇଚ୍ଛା କଲେ ସେ ଜାଣୁ ଯେ ଆମ୍ଭମାନଙ୍କର ଏପ୍ରକାର ରୀତି ନାହିଁ କିମ୍ବା ଈଶ୍ୱରଙ୍କ ମଣ୍ଡଳୀ ସମୂହର ନାହିଁ ପାଉଲଠାରେ ପୁରୁଷ ପ୍ରତି ଦୀର୍ଘକେଶ ଅପମାନଜନକ ଓ ସ୍ତ୍ରୀ ପ୍ରତି ତାହା ଗୌରବଜନକ ବୋଲି ପ୍ରକାଶ କରନ୍ତି କିନ୍ତୁ ପୁରାତନ ନିୟମରେ ଆମେ ଦେଖୁ ଯେ ଯେଉଁମାନେ ଈଶ୍ୱରଙ୍କ ନିମନ୍ତେ ନାଶରୀୟ ହେଉଥିଲେ ସେମାନଙ୍କୁ ଦୀର୍ଘକେଶ ରଖିବାକୁ ଥିଲା ଏହାର ଅର୍ଥ କ'ଣ ଏହାର ଅର୍ଥ ସେମାନଙ୍କୁ ଈଶ୍ୱରଙ୍କ ନିମନ୍ତେ ଅନେକ ଅପମାନ ସହ୍ୟ କରିବାକୁ ଥିଲା କାରଣ ସେହି ସମୟରେ ମଧ୍ୟ ପୁରୁଷ ପ୍ରତି ଦୀର୍ଘକେଶ ଅପମାନଜନକ ଥିଲା କିନ୍ତୁ ଆଜି ମଧ୍ୟ ତହିଁରେ ଭିନ୍ନତା ପରିଲକ୍ଷିତ ହୁଏ ପୁରୁଷ ଦୀର୍ଘକେଶ ରଖିବା ସ୍ଥଳେ ସ୍ତ୍ରୀ ପୁରୁଷ ପରି କେଶ ରଖେ କିନ୍ତୁ ତଥାପି ଷୋହଳ ପଦରେ ପାଉଲ କହନ୍ତି ଯେ ମଣ୍ଡଳୀ ସ୍ତ୍ରୀମାନଙ୍କର ପୋଷାକ ପରିଧାନ ଓ ପୁରୁଷମାନଙ୍କର କେଶ ବିନ୍ୟାସ ନେଇ କୌଣସି ବିଧିବଦ୍ଧ ଆଇନ ପ୍ରଣୟନ କରିବା ଉଚିତ ନୁହେଁ ମାତ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆନ୍ତରିକ ପୁରୁଷ ଏହା ସେହି ପୁରାତନ ସ୍ୱଭାବ ଯାହାକି କ୍ଷୌର ହେବା ଆବଶ୍ୟକ ଓ ସେହି ଧାର୍ମିକତାର ବସ୍ତ୍ର ପରିଧାନ କରିବା ଆବଶ୍ୟକ ପ୍ରିୟ ବନ୍ଧୁ ଯଦି ଆମେ ଖ୍ରୀଷ୍ଟଙ୍କର ସେହି ଧାର୍ମିକତାର ବସ୍ତ୍ରରେ ବସ୍ତ୍ରାନ୍ୱିତ ହୋଇଅଛୁ ଓ ଆମମାନଙ୍କର ସେହି ପୁରାତନ ସ୍ୱଭାବ ଯଦି ପବିତ୍ର ଆତ୍ମାଙ୍କର ଅଧୀନରେ ରହିଅଛି ତାହା ବାହ୍ୟ ପୁରୁଷର ଯତ୍ନ ନେବ। ବାହ୍ୟ ପୁରୁଷର ଆଚାର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଘଟାଇବ। କେଶବିନ୍ୟାସ ଓ ବେଶ ପୋଷାକ କୌଣସି ଭିନ୍ନତା ସୃଷ୍ଟି କରେ ନାହିଁ। ପାଉଲ କହନ୍ତି ଯେ ସେ ମଣ୍ଡଳୀମାନଙ୍କ ପ୍ରତି କୌଣସି ନିୟମ ପ୍ରଦାନ କରନ୍ତି ନାହିଁ। ତାହାଙ୍କ ମତରେ ସେ ଯାହା ଉତ୍ତମ ବୋଲି ବିଚାର କରନ୍ତି ତାହା ହିଁ ପ୍ରକାଶ କରନ୍ତି। ଆମ୍ଭେମାନେ ଆମ୍ଭମାନଙ୍କର ସେହି ଖ୍ରୀଷ୍ଟୀୟ ସ୍ୱାଧୀନତା ମଧ୍ୟରେ ଅନ୍ୟମାନଙ୍କ ନିମନ୍ତେ ଚିନ୍ତା କରିବା ଆବଶ୍ୟକ ଓ ଅନ୍ୟମାନଙ୍କ ଦୃଷ୍ଟିରେ ଆମମାନଙ୍କର ସାକ୍ଷମର ଜୀବନ ରହିବା ଆବଶ୍ୟକ। ତହିଁ ଉପରେ ପାଉଲ ବିଶେଷ ଗୁରୁତ୍ୱ ଦିଅନ୍ତି। ପାଉଲ ଯେଉଁ ସମସ୍ତ ନିୟମ ପ୍ରଦାନ କରିଅଛନ୍ତି ଆମେ ତଦ୍ୱାରା ପରିଚାଳିତ ହେବା ଉଚିତ, କାରଣ ଈଶ୍ୱରଙ୍କ ଆତ୍ମା ତାହାଙ୍କ ମଧ୍ୟରେ ଆଜି ଆମମାନଙ୍କ ନିକଟରେ ସେହିସବୁ ସତ୍ୟ ପ୍ରକାଶ କରିଅଛନ୍ତି, ଯେପରି ଆମେ ସେହିସବୁ ପାଳନ କରି ଈଶ୍ୱରଙ୍କୁ ଗୌରବ ଦେଇପାରୁ ଓ ଅନ୍ୟମାନଙ୍କ ଜୀବନକୁ ବିନାଶରୁ ରକ୍ଷା କରି ସେମାନଙ୍କ ନିକଟରେ ଆଦର୍ଶ ହୋଇପାରୁ। ତେଣୁ ଆସୁ ସେହି ପ୍ରଭୁଙ୍କ ନିମନ୍ତେ ଏକ ଆଦର୍ଶ ଜୀବନଯାପନ କରି ଅନ୍ୟମାନଙ୍କୁ ପ୍ରଭୁଙ୍କ ନିମନ୍ତେ ଲାଭ କରୁ। ନିଜର ସ୍ୱାଧୀନତାକୁ ମନ୍ଦ ଅଭିପ୍ରାୟରେ ବ୍ୟବହାର ନ କରି ଅନ୍ୟମାନଙ୍କର ମଙ୍ଗଳର ନିମନ୍ତେ ବ୍ୟବହାର କରୁ। ତାହେଲେ ପ୍ରଭୁ ଆମମାନଙ୍କ ଜୀବନ ଦ୍ୱାରା ଗୌରବାନ୍ୱିତ ହୋଇପାରିବେ ଏବଂ ଆମମାନେ ମଧ୍ୟ ପ୍ରଭୁଙ୍କଠାରୁ ତହିଁର ପୁରସ୍କାର ପ୍ରାପ୍ତ ହେବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখন্তু ODIA TTV @radio882.com। তেবে আজি পাই এইখানে রাখুছু। নমস্কার।